ओम शांति। 11/11/2024 रो साकार महावाक्य। बाबा कहले मिठे बच्चे निज उपरे पूरा पूरा नजर रख, कौनसी प्रकार रो अमर्यादा कर्म कर नहीं। जदि श्रीमद रो उल्लंघन करिवो तेबे तळकु खसी जीव। प्रश्न, पद्मापदंपति हेबा पई केऊ सावधानी रखिबा दरकार? उत्तर, सर्वदा ध्यान रहु जेपरि कर्म मु करिबि मते देखि अन्य माने मध्य करिबाकु लागिबे। तुम भितरे कोनोसी कथार मिथ्या अहंकार न आसु, मोरले केबे भी मिस न होउ। मन वचन कर्मरे निजकु संयतरे रख, एही आखि तुमकु धोका न देउ, तेबे जाय पद्मर रोजगार जमा करिपारिबो। सेथेपै अंतर्मुखी होई बाबांकु मने पकाओ एवं विकर्मरु दूरेई रुह। ओम शांति। आत्मिक संतान मानकु बाबा बुझाइछन्ते, एठारे तुमकु एही संकल्परे निश्चिंत बसिबाकु होइथाय कि ये बाबा भी अटन्ते, शिक्षक एवं सद्गुरु मध्य अटन्ते। ए कथा मध्य अनुभव करुछ, आमे बाबांकु याद करि करि पवित्र होई पवित्र धामरे जाई पहुंची जुबो। बाबा बुझाइछन्ते जे पवित्र धामरु ही तुमे तळकु ओल्हाई छ, तार नाम ही हेउछे पवित्र धाम। सत प्रधान रो पुणी सत रज तम, एबे तुमे जानुछ जे आमे तळकु खसी आसीछु, अर्थात बेसाळयरे अछु। जदियो तुमे संगम जुगरे अछ, किंतु ज्ञान द्वारा तुमे जानुछ जे आमे बेसाळय ठारु दूरेई आसी सारीछु। पुणी आमे जदि शिव बाबा याद रे रहुछु, तेबे आम पई शिवालय बेसी दूर नुहे। शिव बाबा याद न कले शिवालय बहुत दूर अटे, दंड भोगिबाकु पड़िले शिवालय बहुत दूर हो जाए। तेबे बाबा पिला मानकु किछे बेसी कष्ट देउ नहांते, केवल गोटे कथा बारंबार कहउछन्ति, मनसा वाचा कर्मणा पवित्र हेबाकु पड़िबो। एही आखि मध्य बहुत धोका देछि, आखिर धोका ठारु निजकु बंचाई चलिबाकु हेबो। बाबा बुझाइछन्ते ध्यान एवं योग बिल्कुल अलगा अटे। योग अर्थात याद, आखि खोला थाय मध्य तुमे याद करिपरिबो। ध्यान को कोनोसी योग कहाजिबो नाही। भोग स्वीकार करिबा कराइबा बेले मध्य निर्देश अनुसार ही जिबाकु हेबो। एथरे मायार प्रवेशता बहुत होइथाय, माया एपरी जे एकदम नाकेदम करदेउछि। जेपरि बाबा बलवान अटंती, सेहिपरि माया मध्य बहुत बड़ बलवान अटे। एते बलवान जे समग्र दुनिया को बेसालय को ठेली देइछि, सेथिपै एथरे बहुत खबरदारी रखिबाकु होइथाय। बाबांकर निर्देश अनुसार याद करिबा दरकार। बेकायदा कोनोसी काम कले माया एकदम अधगति कराई देथाय। ध्यान आदि रो केबे भी इच्छा रखिबो अनुचित, इच्छा मात्र अविद्या। जदि बाबांक आज्ञा रे परिचालित हेबो, तेबे बाबा तुमर सब मनोकामना बिना मागिबारे पूर्ण कर देथान्ते। जदि बाबांकर आज्ञा न माने ओलटा रास्तारे चलिलो, तेबे होई परे स्वर्ग बदलरे नरक रे ही पड़िजिबो। गायन मध्य रहिछि, हाथी को घड़ियाल कुंभीर धरिथिला, अनेक को ज्ञान मार्ग रे परिचालित कराइथिबा आत्मा, भोग स्वीकार कराउथिबा आत्मा भी आजि नहंते। काहेकि ना बेकायदा चलनी जोगु पूरा माया भी होई जाइथांती, देवता हे हो सैतान होई जाउछन्ते। बाबा जानिछन्ते बहुत भल भल पुरुषार्थी जे देवता हेबार प्रयास करुथिले, सेमाने वर्तमान असुर होई असुरंक साथीरे रहुछन्ते, विश्वासघातक होई जाउछन्ते। बाबांकर होई पुणी मायार होई जाउछन्ते, तांको ट्रेटर अर्थात विश्वासघातक कुहाजाए। निज उपरे नजर रखिबाकु पडिथाय, श्रीमद्र उल्लंघन कले तळकु खसिजिबो, जणा मध्य पड़िबो नाही। बाबा तो पिलामानकु सावधान करुछन्ते जे एपरि कोनोसी चलणी चालना ही जहाँ फळरे रसातळरे पहुँचि जीव। କାଲି ମଧ୍ୟ ବାବା ବୁଝାଇଥିଲେ, ବହୁତ ଗୋପ ଅର୍ଥାତ୍ ଭାଇମାନେ ଅଛନ୍ତି, ପରସ୍ପର ମଧ୍ୟରେ କମିଟି ଆଦି କରୁଛନ୍ତି, ଯାହା କିଛି କରୁଛନ୍ତି ଶ୍ରୀମଦ ଆଧାର ବିନା କରୁଛନ୍ତି, ତେଣୁ ଡିସର୍ଭିସ କରୁଛନ୍ତି, ବିନା ଶ୍ରୀମଦରେ କଲେ ତଳକୁ ଖସିଯିବେ। ବାବା ଆରମ୍ଭରୁ ମାତାମାନଙ୍କର କମିଟି କରିଥିଲେ, କାହିଁକି ନା କଳସ ମାତାମାନଙ୍କୁ ହିଁ ମିଳିଛି, ବନ୍ଦେ ମାତରମ୍ ଗାୟନ ରହିଛି ନା। ଯଦି ଗୋପମାନେ କମିଟି କରୁଛନ୍ତି ତେବେ ବନ୍ଦେ ଗୋପର ତ ଗାୟନ ନାହିଁ। ଶ୍ରୀମଦକୁ ମାନୁନଥିବାରୁ ମାୟା ଜାଲରେ ଫସି ଯାଉଛନ୍ତି। ବାବା ତ ମାତାମାନଙ୍କର କମିଟି କରି ତାଙ୍କ ଦାୟିତ୍ୱରେ ସବୁକିଛି ଦେଇଦେଲେ। ପୁରୁଷମାନେ ପ୍ରାୟତଃ ଦେବାଳିଆ ହୋଇଥାନ୍ତି, ସ୍ତ୍ରୀମାନେ ହୁଅନ୍ତି ନାହିଁ, ତେଣୁ ବାବା ମଧ୍ୟ ମାତାମାନଙ୍କୁ ଉପରେ କଳସ ରଖୁଛନ୍ତି। ଏହି ଜ୍ଞାନ ମାର୍ଗରେ ମାତାମାନେ ମଧ୍ୟ ଦେବାଳିଆ ହୋଇପାରନ୍ତି। ଯେଉଁମାନେ ପଦ୍ମପଦମ ଭାଗ୍ୟଶାଳୀ ହେବା କଥା, ଶ୍ରୀମଦର ଅବଜ୍ଞା କଲେ ମାୟାଠାରୁ ହାର ଖାଇ ଦେବାଳିଆ ମଧ୍ୟ ହୋଇପାରିବେ, ଅର୍ଥାତ୍ ଧୋକା ଖାଇପାରିବେ। ଏହି ମାର୍ଗରେ ସ୍ତ୍ରୀ ପୁରୁଷ ଉଭୟ ଧୋକା ଖାଇପାରିବେ ଏବଂ ଖାଉଛନ୍ତି ମଧ୍ୟ। ଅନେକ ମାୟାଠାରୁ ହାରି ଚାଲିଗଲେ, ଅର୍ଥାତ୍ ଦେବାଳିଆ ହୋଇଗଲେ ନା। ବାବା ବୁଝାଉଛନ୍ତି, ଭାରତବାସୀମାନେ ତ ପୁରା ଦେବାଳିଆ ହୋଇଯାଇଛନ୍ତି, ମାୟା କେତେ ଶକ୍ତିଶାଳୀ ଅଟେ, ଯାହାକି ବୁଝିପାରୁନାହାନ୍ତି ଯେ ଆମେ କ'ଣ ଥିଲୁ, ଏବେ କେଉଁଠାରୁ ଆସି ଏକଦମ ତଳେ ପଡ଼ିଛୁ, ଏଠାରେ ମଧ୍ୟ ଉଚ୍ଚକୁ ଚଢ଼ୁ ଚଢ଼ୁ ପୁଣି ଶ୍ରୀମଦକୁ ଭୁଲି ନିଜ ମତରେ ଚାଲୁଛନ୍ତି, ତେଣୁ ଦେବାଳିଆ ହୋଇଯାଇଛନ୍ତି। ଦୁନିଆର ଲୋକେ ତ ଦେବାଳିଆ ହୋଇ ପୁଣି 5-7 ବର୍ଷ ପରେ ନିଜ ଅବସ୍ଥାକୁ ସୁଧାରି ନେଇଥାନ୍ତି, ଏଠାରେ ତ 84 ଜନ୍ମ ପାଇଁ ଦେବାଳିଆ ହେଉଛନ୍ତି, ସେମାନେ ଉଚ୍ଚ ପଦ ପାଇପାରିବେ ନାହିଁ, ଦେବାଳିଆ ହୋଇ ଚାଲିଛନ୍ତି। ବାବାଙ୍କ ପାଖରେ ଫଟୋ ଥିଲେ ବତାଇଥାନ୍ତେ, ତୁମେ କହିବ ବାବା ତ ବିଲକୁଲ ଠିକ କହୁଛନ୍ତି, ଇଏ କେତେ ବଡ଼ ମହାରଥୀ ଥିଲେ, ଅନେକଙ୍କର ଉନ୍ନତି କରୁଥିଲେ, ସେ ଆଜି ନାହାନ୍ତି, ଦେବାଳିଆ ହୋଇଯାଇଛନ୍ତି। ବାବା ବାରମ୍ବାର ପିଲାମାନଙ୍କୁ ସାବଧାନ କରାଉଛନ୍ତି, ନିଜ ମତରେ କମିଟି ଆଦି କରିବା ଅଥିରେ ଉନ୍ନତି ହୁଏ ନାହିଁ, ପରସ୍ପର ମଧ୍ୟରେ ମିଶି ପରଦର୍ଶନ ପରଚିନ୍ତନ କରିବା, ଇଏ ଏପରି କରୁଥିଲେ, ଅମୁକ ଏପରି କରୁଥିଲା, ସାରା ଦିନ ଏହା ହିଁ କରି ଚାଲିଥାନ୍ତି। ବାବାଙ୍କ ସହିତ ବୁଦ୍ଧିଯୋଗ ଲଗାଇବା ଦ୍ୱାରା ହିଁ ସତପ୍ରଧାନ ହେବ। ବାବାଙ୍କର ହୋଇ ବାବାଙ୍କ ସହିତ ଯୋଗ ନ ଲାଗିଲେ ପ୍ରତି ମୁହୂର୍ତ୍ତରେ ତଳକୁ ଖସି ଚାଲିବ, ବାବାଙ୍କ ସହିତ ସମ୍ପର୍କ ହିଁ ତୁଟିଯିବ। ବାବାଙ୍କ ସହ ସମ୍ପର୍କ ତୁଟିଗଲେ ବିଚଳିତ ହେବା ଅନୁଚିତ, ନିଜକୁ ନିରୀକ୍ଷଣ କରିବା ଦରକାର ଯେ ମାୟା ଆମକୁ ଏତେ ହଇରାଣ କାହିଁକି କରୁଛି। ଚେଷ୍ଟା କରି ବାବାଙ୍କ ସହିତ ପୁନଃ ସମ୍ପର୍କ ଯୋଡ଼ିବା ଉଚିତ, ନଚେତ ବ୍ୟାଟେରୀ କିପରି ଚାର୍ଜ ହେବ, ବିକର୍ମ ହେଲେ ବ୍ୟାଟେରୀ ଡିସଚାର୍ଜ ହୋଇଯାଏ। ଆରମ୍ଭରୁ କେତେ କେତେ ସଂଖ୍ୟାରେ ଆତ୍ମାମାନେ ଆସି ବାବାଙ୍କର ସନ୍ତାନ ହେଲେ, ଭଟରେ ମଧ୍ୟ ରହିଲେ, ପୁଣି ଆଜି କେଉଁଠି ଅଛନ୍ତି, ଚାଲିଗଲେ, କାହିଁକି ନା ପୁରୁଣା ଦୁନିଆ ମନେ ପଡ଼ିଲା। ଏବେ ବାବା କହୁଛନ୍ତି, ମୁଁ ତୁମକୁ ବେହଦର ବୈରାଗୀ କରାଉଛି, ଏହି ପୁରୁଣା ଦୁନିଆରେ ମନ ଲଗାଉ ନାହିଁ, ମନ ସ୍ୱର୍ଗରେ ଲଗାଇବା ଦରକାର, ଯଦି ଏପରି ଲକ୍ଷ୍ମୀନାରାୟଣ ହେବାର ଅଛି ତେବେ ପରିଶ୍ରମ କରିବାକୁ ପଡ଼ିବ, ବୁଦ୍ଧି ଯୋଗ ଏକମାତ୍ର ବାବାଙ୍କ ସହିତ ରହିବା ଉଚିତ, ପୁରୁଣା ଦୁନିଆରୁ ବୈରାଗ୍ୟ ସୁଖଧାମ ଓ ଶାନ୍ତିଧାମକୁ ୟାଦ କର, ଯେତେ ଦୂର ସମ୍ଭବ ଉଠିବା ବସିବା ଚାଲିବା ବୁଲିବା ସମୟରେ ବାବାଙ୍କୁ ୟାଦ କର, ଏହା ତ ବିଲକୁଲ ହିଁ ସହଜ ଅଟେ, ତୁମେ ଏଠାକୁ ନରରୁ ନାରାୟଣ ହେବା ପାଇଁ ଆସିଛ, ସମସ୍ତଙ୍କୁ କହିବାକୁ ହେବ ଯେ ଏବେ ତମ ପ୍ରଧାନରୁ ଶତପ୍ରଧାନ ହେବାକୁ ପଡ଼ିବ, କାହିଁକି ନା ଘରକୁ ଫେରିବାର ଅଛି, ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ଅର୍ଥ ନର୍କରୁ ସ୍ୱର୍ଗ ପୁଣି ସ୍ୱର୍ଗରୁ ନର୍କ, ଏପରି ଚକ୍ର ଘୁରି ଚାଲିଛି। ବାବା କହିଛନ୍ତି, ଏଠାରେ ସ୍ୱଦର୍ଶନ ଚକ୍ରଧାରୀ ହୋଇବସ, ଏହି ୟାଦରେ ରୁହ ଯେ ଆମେ କେତେଥର ଏହି ଚକ୍ର ଲଗାଇଛୁ, ଏବେ ପୁଣି ଆମେ ଦେବତା ହେବାକୁ ଯାଉଛୁ, ଦୁନିଆରେ କେହି ହେଲେ ବି ଏହି ରହସ୍ୟକୁ ଜାଣିନାହାନ୍ତି, ଏହି ଜ୍ଞାନ ଦେବତାମାନଙ୍କୁ ଜଣାନାହିଁ, ସେମାନେ ତ ପବିତ୍ର ଅଟନ୍ତି, ତାଙ୍କ ପାଖରେ ज्ञान ही नहीं तेणु किपरी कहाको सुनाइबे अर्थात शंखध्वनि करिबे सेमाने पवित्र होइथिबारु तांकु एही चिन्ह माने शंख आदि देवार आवश्यकता नहीं चिन्ह सेतबेले दिया जाए जेतबेले उभय एकत्र रहिथान्ते तुमर मध्ये कोनोसे चिन्ह नहीं काहेकि ना तुम्हें आज देवता हे हो काले असुर हो जाउछ बाबा देवता कराउछन्ते माया असुर करि देउछि बाबा जेतबेले बुझाउछन्ते सेतबेले जणा पडुछे जे सतरे हमर अवस्था केते तळकु खसी जाइछि केतक बिचरा से बाबांकर भंडारे जमा कराउछन्ते पुणि मागी करि नै जाय असुर हो जाउछन्ते एथरे जोगर ही अभाव रहिछि बोली कहाजिबो जोग द्वारा ही पवित्र हेबाको पडिबो डाकुछ मध्य बाबा हास आमको पतितरु पवित्र कर जहा द्वारा आमे स्वर्ग को जाई परिबो यात्र यात्रा ही हेउछि पवित्र होए उच्च पद पाइबा पई किंतु केही चालु चालु मरी जाउछन्ते अर्थात पुराणा दुनिया को चली जाउछन्ते तथापि भी किछि मध्य सुनिथिबारु से बाळयो को निश्चय आसेबे पद जेपरि भी पांतु पछे अरे याद कले तो स्वर्ग को निश्चय आसेबे बाकी उच्च पद पाई परिबे नहीं स्वर्गर नाम शुणि खुशी हेबा दरकार फेल होई पाई पाई पैसार पद पाइबा एथरे खुशी हेबार नहीं अनुभव तो होइथाय ना मु चाकर अटे शेष बेलकु तुमको सबु साक्षात्कार हेब कि मु कौन हेबी मो द्वारा क्यों विकर्म होइछि जहाँ फलरे एपरि अवस्था हला मु काहेकि महाराणी न हेबी प्रत्येक पादरे सावधान होइ चलिले तुम्हें पद्मा पद्म पति होइ परिबार ब मंदिरे देवता मानकु पद्म चिन्ह देखाइ थान्ति पदरे फरक होइथाय ना आजिर दुनियारे राजत्वर केते प्रभाव रहिछि यहा त अल्प कालर राजत्व अटे ना सदा कालर राजा तो होई परिबे नहीं तेनु एबे बाबा कहुछन्ते तुमको जदि लक्ष्मी नारायण हेबाकु अछि तेबे पुरुषार्थ मध्य सेहिपरि करिबा दरकार निजको देख आमे अन्य मानंकर केते कल्याण करुछु अंतर्मुखी होई केते समय बाबांको यादरे रहुछु एबे आमे निजर मिठा घर शांतिधाम को जाउछु पुणे सुखधाम को आसिबु एही सब ज्ञानर मंथन मन भितरे चलिबा दरकार बाबांको पाखरे ज्ञान एवं योग उभय रहिछि तुम पाखरे मध्य उभय रहिबा उचित तुमे जानिछो आमको शिव बाबा पढ़ाउछन्ते तेणु एहा ज्ञान भी हेला सम्मुखरे थिबार योग मध्य हेला ज्ञान एवं योग उभय एकत्र चलिथाय एपरि नुहे कि योगरे रही बाबांको याद करुथबो एवं ज्ञान को भूलि जाउथबो बाबा योग शिखाउछन्ते बोले कोन ज्ञान भूलि जाउछन्ते सारा ज्ञान तांको पाखरे रहिथाय तुम मानको पाखरे मध्य ज्ञान रहिबा उचित पाठ मध्य पढिबा दरकार जेपरि कर्म मु करिबि मते देखि अन्य माने मध्य करिबे मो मुरली न पढिले अन्य माने मध्य पढिबे नाही मिथ्या अहंकार आसीगले माया तुरंत आक्रमण करि देथाय प्रत्येक पादरे बाबांग ठारु श्रीमत नबा उचित नचेत किछि न किछि विकर्म होइजिव बहुत संतान भूल करे बाबांको न बताई थिबारु निजर ही सत्यनाश कर देउछन्ते भूल हेले माया चपड़ा लगाई दे देथाय वर्थ नॉट ए पेनी अर्थात मूल्यहन कर देथाय अहंकार आसिले माया बहुत विकर्म कराई थाए बाबा एपरि कहि नहांति जे पुरुष मानकर कोनोसे कमिटी गढ़ कमिटी रे जणे दुई जण जानिबा सुनिबा बुद्धिमान भौणी निश्चय रहिबा दरकार जहांकर राय रे काम हेबो कलश तो लक्ष्मी को हातरे देख रखा जाय थाए ना गायन मध्य अछि असुर मानक अमृत पियाउथिले पुणे भी सेमाने यज्ञ रे विघ्न पकाउथिले अनेक प्रकार विघ्नकारी अछन्ते सारा दिन परदर्शन परचिंतन आलोचना करि चलिथान्ते एहा बहुत खराब अटे कोनोसी कथा हेले बाबा को रिपोर्ट करिबा उचित सुधारिबा वाला तो केवल बाबा ही अटन्ते ତୁମେ କାହାରିକୁ ଦଣ୍ଡ ଦେଇପାରିବ ନାହିଁ। ତୁମେ ବାବାଙ୍କ ୟାଦରେ ରୁହ, ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଇଚାଲ, ତେବେ ଏହିପରି ଦେବତା ହୋଇପାରିବ। ମାୟା ବହୁତ କଠୋର ଅଟେ, ବାବାଙ୍କୁ କାହାକୁ ଛାଡ଼େ ହିଁ ନାହିଁ। ସର୍ବଦା ବାବାଙ୍କୁ ସମାଚାର ଲେଖିବା ଦରକାର, ନିର୍ଦ୍ଦେଶ ନେବା ଉଚିତ। ଏମିତି ତ ସର୍ବଦା ନିର୍ଦ୍ଦେଶ ମିଳି ଚାଲିଛି। ପିଲାମାନେ ତ ଏପରି ଭାବୁଛନ୍ତି ଯେ ବାବା ତ ସ୍ୱତଃ ଏହି କଥା ଉପରେ ବୁଝାଇ ଦେଲେ ବାବା ତ ଅନ୍ତର୍ଯ୍ୟମୀ ଅଟନ୍ତି। ବାବା କହୁଛନ୍ତି ନା, ମୁଁ ତ ଜ୍ଞାନ ପଢ଼ାଉଛି, ଏଥିରେ ଅନ୍ତର୍ଯ୍ୟମୀର କୌଣସି କଥା ହିଁ ନାହିଁ। ହଁ, ଏକଥା ଜାଣିଛି ଯେ ଏମାନେ ସମସ୍ତେ ମୋର ସନ୍ତାନ, ପ୍ରତ୍ୟେକଙ୍କ ଶରୀର ଭିତରେ ମୋର ଆତ୍ମା ରୂପୀ ସନ୍ତାନ ରହିଛି। ବାକି ଏପରି ନୁହେଁ ଯେ ବାବା ସମସ୍ତଙ୍କ ଭିତରେ ବିରାଜମାନ ଅଛନ୍ତି, ଲୋକମାନେ ତ ଓଲଟା ବୁଝୁଛନ୍ତି। ବାବା କହୁଛନ୍ତି ମୁଁ ଜାଣିଛି କି ସବୁ ତଖତ ଅର୍ଥାତ ଭୃକୁଟି ସିଂହାସନରେ ଆତ୍ମା ବିରାଜମାନ ରହିଛି। ଏହା ତ କେତେ ସହଜ କଥା, ସମସ୍ତ ଚୈତନ୍ୟ ଆତ୍ମାମାନେ ନିଜ ନିଜର ଭୃକୁଟି ସିଂହାସନରେ ବସିଛନ୍ତି, ତଥାପି ବି ପରମାତ୍ମାକୁ ସର୍ବବ୍ୟାପୀ କହିଦେଉଛନ୍ତି। ଏହା ହେଉଛି ମୂଳ ଭୁଲ, ଏହି କାରଣରୁ ହିଁ ଭାରତ ଏତେ ତଳକୁ ଖସିଯାଇଛି। ବାବା କହୁଛନ୍ତି ତୁମେମାନେ ମୋର ବହୁତ ଗ୍ଲାନି କରିଛ, ତୁମକୁ ବିଶ୍ୱର ଯିଏ ମାଲିକ କରାଉଛନ୍ତି ତୁମେ ତାଙ୍କୁ ଗାଳି ଦେଉଛ। ସେଥିପାଇଁ ବାବା କହୁଛନ୍ତି ୟଦା ୟଦା ହି ଧର୍ମସ୍ୟ, ବାହାରର ଲୋକ ଏହି ସର୍ବବ୍ୟାପୀ ଜ୍ଞାନ ଭାରତବାସୀଙ୍କଠାରୁ ଶିଖିଥାନ୍ତି। ଯେପରି ଭାରତବାସୀ ତାଙ୍କଠାରୁ ହୁନର ଅର୍ଥାତ କାରିଗରୀ କୌଶଳ ଶିଖୁଛନ୍ତି, ସେମାନେ ପୁଣି ଓଲଟା ଏହି ସର୍ବବ୍ୟାପୀର ଜ୍ଞାନ ଶିଖୁଛନ୍ତି। ତୁମର ତ ଏକମାତ୍ର ବାବାଙ୍କୁ ୟାଦ କରିବାକୁ ହେବ ଏବଂ ବାବାଙ୍କର ପରିଚୟ ମଧ୍ୟ ସମସ୍ତଙ୍କୁ ଦେବାକୁ ହେବ। ତୁମେ ହେଉଛ ଅନ୍ଧମାନଙ୍କର ବାଡ଼ି, ବାଡ଼ି ଦ୍ୱାରା ରାସ୍ତା ପତାଇଥାନ୍ତି ନା। ଆଚ୍ଛା, ମିଠା ମିଠା ଶିଖିଲାଧ୍ୟ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ବାବାଙ୍କର ଆଜ୍ଞା ଅନୁସାରେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ହେବ। ଯଦି ତୁମ ଦ୍ୱାରା କେବେ ବି ଶ୍ରୀମତର ଉଲ୍ଲଂଘନ ନ ହେଉ, ତେବେ ଯାଇ ସର୍ବମନୋକାମନା ମାଗିବା ପୂର୍ବରୁ ପୂର୍ଣ୍ଣ ହେବ। କେବେ ବି ଧ୍ୟାନରେ ଯିବାର ବା ସାକ୍ଷାତକାର କରିବାର ଇଚ୍ଛା ରଖିବାର ନାହିଁ, ଇଚ୍ଛା ମାତ୍ର ଅବିଦ୍ୟା ହେବାର ଅଛି। 2 ପରସ୍ପର ମିଶି କାହାର ପରଚିନ୍ତନ କରିବାର ନାହିଁ, ଅନ୍ତର୍ମୁଖୀ ହୋଇ ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୁଁ ବାବାଙ୍କ ସ୍ମୃତିରେ କେତେ ସମୟ ରହୁଛି, ମୋ ଭିତରେ ଜ୍ଞାନର ଚିନ୍ତନ ମନ୍ଥନ ଚାଲୁଛି। ବରଦାନ ସମସ୍ତଙ୍କ ସହିତ ସମ୍ବନ୍ଧ ସମ୍ପର୍କରେ ଆସିବା ସମୟରେ ସମସ୍ତଙ୍କୁ କିଛି ନା କିଛି ଦାନ କରୁଥିବା ମହାଦାନୀ ବରଦାନୀ ହୁଅ। ସାରା ଦିନ ଭିତରେ ଯିଏ ବି ତୁମ ସହିତ ସମ୍ବନ୍ଧ ସମ୍ପର୍କରେ ଆସୁଛି ତାକୁ କୌଣସି ନା କୌଣସି ଶକ୍ତିର ଜ୍ଞାନର ଗୁଣର ଦାନ ଦିଅ। ତୁମ ନିକଟରେ ଜ୍ଞାନର ସମ୍ପତ୍ତି ମଧ୍ୟ ଅଛି ଏବଂ ସର୍ବଶକ୍ତିର ତଥା ସର୍ବଗୁଣର ସମ୍ପତ୍ତି ମଧ୍ୟ ଅଛି, ତେଣୁ କୌଣସି ବି ଦିନ ବିନା ଦାନ କରିବାରେ ବିତି ନ ଯାଉ, ତେବେ କୁହାଯିବ ମହାଦାନୀ। ଦାନ ଶବ୍ଦର ଆଧ୍ୟାତ୍ମିକ ଅର୍ଥ ହେଲା ସହଯୋଗ ଦେବା, ତେଣୁ ନିଜର ଶ୍ରେଷ୍ଠ ସ୍ଥିତିର ବାୟୁମଣ୍ଡଳ ଦ୍ୱାରା ଏବଂ ନିଜର ମନୋବୃତ୍ତିର ପ୍ରକମ୍ପନ ଦ୍ୱାରା ପ୍ରତି ଆତ୍ମାକୁ ସହଯୋଗ ଦିଅ, ତେବେ କୁହାଯିବ ବରଦାନୀ। ସ୍ଲୋଗାନ ଯେଉଁମାନେ ବାପଦାଦାଙ୍କର ଏବଂ ପରିବାରର ପାଖାପାଖି ରହିଛନ୍ତି ସେମାନଙ୍କ ଚେହେରାରେ ସନ୍ତୁଷ୍ଟତା, ପ୍ରସନ୍ନତା ଏବଂ ଆତ୍ମିକ ସ୍ଥିତିର ସ୍ମିତହାସ୍ୟ ରହିଥାଏ। ଆଚ୍ଛା, ଓମ୍ ଶାନ୍ତି।